ମୋ ନାଁ ହେଲା ବିଷ୍ଣୁପ୍ରିୟା ବେହେରା, ଆଦିବାସୀ ଗାଁ 21 ନମ୍ବର ୱାର୍ଡ଼। ଆମ ଝିଅ ହାଣ୍ଡିକ୍ୟାପ୍ ହେଇଥିଲା ମୁକବଧିର, ଶୁଭା ଯାଉନି କି କଥା କହିପାରୁନି, ତା ତରଫରୁ କିଛି ସାହାଯ୍ୟ କରିବେ ଆଉ। ଇୟର ଫୋନ ଗୋଟେ ଦେଲେ କାନକୁ ଶୁଭା ଯାଆନ୍ତା, କଥା କହିପାରନ୍ତା। ଆଜି ଆମକୁ ବନିତା ଦିଦି ଡାକିଥିଲେ, ସି ସାର ତରଫରୁ ଡାକିଛନ୍ତି, ଆମେ ଆସିଛୁ ଏଠିକୁ। ଆମେ ଏ ଫୋନ ମାଧ୍ୟମରେ ଆପଣଙ୍କୁ କିଛି ଜଣେଇ ପାରୁଛୁ, ସେଥିପାଇଁ ଧନ୍ୟବାଦ।